ହ୍ୟାଲୋ, ମୋ ନାଁ ଶାନ୍ତିଲତା ସାହି କହୁଛି। ମୁଁ ଜଗନ୍ନାଥ ଲେପସି କଲୋନୀରୁ କହୁଛି, 10 ନମ୍ବର ୱାର୍ଡରୁ। ଆମର ଲାଟିନ୍ ଟାଙ୍କି ଆମେ ସଫା କରିପାରୁନୁ, ଆମେ ସଫା କରିପାରୁନୁ। ଆମର ପ୍ରୋବ୍ଲେମ ହଉଛି, ଆମର ଚଳାଚଳିରେ ଅସୁବିଧା ହଉଛି ବୋଲି ଆମେ ଏତେ ପଇସା ଦେଇ ସଫା କରିପାରୁନୁ। ଆପଣ ଯଦି କମ୍ ପଇସାରେ ଆମ ପାଇଁ ସୁବିଧା କରିବେ ତାହେଲେ ଆମେ ଖୁସିରେ ରହିବୁ।